ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। କେନ୍ଦ୍ର ସରକାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅଣକୁଶଳୀ ଶ୍ରମିକମାନଙ୍କ ମଜୁରୀକୁ 254 ଟଙ୍କାକୁ ବୃଦ୍ଧି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁସାରେ ବର୍ଦ୍ଧିତ ମଜୁରୀ ହାର ଏପ୍ରିଲ୍ ପହିଲାରୁ ଲାଗୁ ହେବ। ଓଡ଼ିଶାରେ ଏହି ଯୋଜନା ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପୂର୍ବରୁ 237 ଟଙ୍କା ମିଳୁଥିଲା। ରାଜ୍ୟ ସରକାରଙ୍କର ସ୍କୁଲ୍ ମିଶନ ସମ୍ପର୍କିତ ମାମଲା ଗତକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ଏମ୍ଏସ୍ ରମଣଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ସ୍କୁଲ୍ ମିଶନର ନିଷ୍ପଭିକୁ ବିରୋଧ କରି ଜଣିକିଆ ଖଣ୍ଡପୀଠ 2021 ମସିହା ମଇ ମାସ 4 ତାରିଖରେ ରାୟ ପ୍ରକାଶ କରିଥିଲେ, ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାୟ ବିପକ୍ଷରେ ଅଦାଲତଙ୍କର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ପରବର୍ତ୍ତୀ ଚୂଡ଼ାନ୍ତ ଶୁଣାଣି ଆସନ୍ତା ଏପ୍ରିଲ୍ ମାସ 15 ତାରିଖରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆସନ୍ତା ମାସ ଏପ୍ରିଲ୍ 8 ତାରିଖରୁ ଜିଲ୍ଲା ଏବଂ ଅଧୀନସ୍ଥ କୋର୍ଟଗୁଡ଼ିକର ସକାଳ 7ଟାରୁ ଅପରାହ୍ନ 2ଟାଏ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଏହି ସମ୍ପର୍କରେ ସବୁ ଜିଲ୍ଲା କୋର୍ଟମାନଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଓ ପୁରୀ ବ୍ୟତୀତ ଅନ୍ୟ କୋର୍ଟଗୁଡ଼ିକ ସକାଳ 7:30ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ଆର୍ଥିକ ବର୍ଷ 2024-25ର ପ୍ରଥମ ମାସ ଏପ୍ରିଲ୍ରେ ରାଜ୍ୟର ବ୍ୟାଙ୍କଗୁଡ଼ିକ 9 ଦିନ ବନ୍ଦ ରହିବ। ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ 6ଟି ବ୍ୟାଙ୍କ ଛୁଟି ଦିବସ ରହିଛି। ଏହାଛଡ଼ା ଏପ୍ରିଲ୍ 1 ତାରିଖ, 11 ତାରିଖ ଏବଂ 17 ତାରିଖରେ ବ୍ୟାଙ୍କ ବନ୍ଦ ରହିବ ବୋଲି ରିଜର୍ଭ ବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି। ଭାରତର ଅର୍ଥନୀତି ଆସନ୍ତା 2047 ମସିହା ସୁଦ୍ଧା 8% ଅଭିବୃଦ୍ଧି ହୋଇପାରିବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀକୃଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣ୍ୟମ୍ କହିଛନ୍ତି। ଦେଶର ଅର୍ଥନୀତି ଏହି ଲକ୍ଷ୍ୟ ହାସଲ କଲେ 55 ଲକ୍ଷ କୋଟି ଆମେରିକୀୟ ଡଲାରରେ ପହଞ୍ଚବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ 1991 ମସିହାଠାରୁ ଭାରତର ଅର୍ଥନୀତି ହାରାହାରି 7%ରୁ ଅଧିକ ରହୁଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣୀୟ କରିବା ଲାଗି ବିଶ୍ୱର କୋଣ ଅନୁକୋଣରେ ଆଜି ଶୁଭ ଶୁକ୍ରବାର ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇଭଉଣୀମାନେ ଆନନ୍ଦ ଉଲ୍ଲାସର ସହିତ ପୁରାତନ ଯୁଗର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକ ଚିନ୍ତାଧାରା ଏବଂ ପବିତ୍ର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବା ପାଇଁ ଆଜିର ଦିନରେ ଆଗେଇ ଆସିଥାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାର୍ତ୍ତା ସମାଜରେ ଲୋକଙ୍କର ଦୁଃଖରୁ ମୁକ୍ତି ଦେବାରେ ସମର୍ପିତ ଥିଲା। ରାଜ୍ୟପାଳ ରଘୁବର ଦାସ ଗୁଡ୍ ଫ୍ରାଇଡେ ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନ ସ୍କାରକୀ ବହନ କରୁଛି ଏବଂ ମାନବଜାତିକୁ ପ୍ରେମ, ତ୍ୟାଗ, ଭ୍ରାତୃତ୍ୱ ଆଉ କ୍ଷମାର ବାର୍ତ୍ତା ପ୍ରଦାନ କରୁଛି। ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ କଟକରେ ଚାଲିଥିବା ଆନ୍ତଃଜିଲ୍ଲା ବରିଷ୍ଠ କଳାହାଣ୍ଡି କପ୍ ପ୍ରାରମ୍ଭିକ ଲିଗ୍ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ବି, ନୟାଗଡ଼ ଓ କେନ୍ଦୁଝର ବିଜୟୀ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍ରେ ଭୁବନେଶ୍ୱର ବି 7 ୱିକେଟ୍ରେ ମୟୂରଭଞ୍ଜକୁ ପରାସ୍ତ କରିଥିଲା। ରେଭେନ୍ସା ପଡ଼ିଆରେ ଖେଳାଯାଉଥିବା ମ୍ୟାଚ୍ରେ ନୟାଗଡ଼ କୋରାପୁଟକୁ ହରାଇଛି। ତୃତୀୟ ମ୍ୟାଚ୍ରେ କେନ୍ଦୁଝର 8 ୱିକେଟ୍ରେ ପୁରୀକୁ ପରାସ୍ତ କରିଥିଲା। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଗତକାଲି ପାରଳାଖେମୁଣ୍ଡି, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ଏବଂ ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀରୁ ଅଧିକ ଥିଲା। ପାରଳାଖେମୁଣ୍ଡିଠାରେ 39.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। କଟକ ସମେତ ରାଜ୍ୟର 13 ସହରର ତାପମାତ୍ରା 38 ଡିଗ୍ରୀରୁ ଅଧିକ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାରେ ଆଜି କାଳବୈଶାଖୀର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।